ନମସ୍କାର, ଆରମ୍ଭ କରୁଛୁ ଆମର ବାଇବଲ ଅଧ୍ୟୟନର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା। ପବିତ୍ର ବାଇବଲ କହେ, ହେ ପରିଶ୍ରାନ୍ତ ଭାରଗ୍ରସ୍ତ ଲୋକ ସମସ୍ତେ ମୋ ନିକଟକୁ ଆସ, ମୁଁ ତୁମମାନଙ୍କୁ ବିଶ୍ରାମ ଦେବି। ଆସନ୍ତୁ ସେହି ଜୀବନଦାତାଙ୍କର ପରିଚୟ ପାଇ ଜୀବନରେ ବାସ୍ତବ ଶାନ୍ତି ଓ ମୁକ୍ତି ପାଇବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
ଶ୍ରୋତା ବନ୍ଧୁ, ଆଜିର ଏହି ଶୁଭ ଅବସରରେ ଆମମାନଙ୍କର ସୃଷ୍ଟିକର୍ତ୍ତା ତଥା ଉଦ୍ଧାରକର୍ତ୍ତା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବହୁମୂଲ୍ୟ ନାମରେ ଶୁଭେଚ୍ଛା ଜଣାଏ। ଆଜିର ଏହି ପଥ ପ୍ରଦର୍ଶିକା କାର୍ଯ୍ୟକ୍ରମରେ ଅଂଶଗ୍ରହଣ ନିମନ୍ତେ ଆପଣଙ୍କୁ ସ୍ୱାଗତ ଜଣାଏ। ଆପଣଙ୍କର ହୃଦୟସ୍ପର୍ଶୀ ସାକ୍ଷ୍ୟ ନିମନ୍ତେ ବିଶେଷ ଧନ୍ୟବାଦ। ପ୍ରଭୁ ଯୀଶୁ ଯେ ଆପଣଙ୍କ ସମସ୍ୟାରୁ ଆପଣଙ୍କୁ ଉଦ୍ଧାର କରିଅଛନ୍ତି ଓ ଆପଣଙ୍କର ଶରୀର ମଧ୍ୟରୁ ସେହି ଅସୁସ୍ଥତା ଦୂର କରିଅଛନ୍ତି, ତାହା ଜଣେ ଆମେ ପ୍ରଭୁଙ୍କ ନାମକୁ ଧନ୍ୟବାଦ ଦେଉ। କେବଳ ସେତିକି ନୁହେଁ, ଆପଣଙ୍କର ପ୍ରଭୁଙ୍କର ବାକ୍ୟ ଅଧ୍ୟୟନ କରିବା ନିମନ୍ତେ ଯେଉଁ ଉଦ୍ୟୋଗ ରହିଅଛି, ସେଥିଲାଗି ମଧ୍ୟ ଆମେ ବିଶେଷ ଆନନ୍ଦିତ। ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ ଓ ଆପଣଙ୍କର ମନବାଞ୍ଛା ପୂର୍ଣ୍ଣ କରନ୍ତୁ। କିନ୍ତୁ ଆମର ଅନୁରୋଧ, ଆପଣ ଏହି କାର୍ଯ୍ୟକ୍ରମ ନିୟମିତ ଶୁଣିବା ସଙ୍ଗେ ସଙ୍ଗେ ଅନ୍ୟମାନଙ୍କୁ ମଧ୍ୟ ଶୁଣାଇବାରେ ସାହାଯ୍ୟ କରନ୍ତୁ ଆଉ ସେମାନଙ୍କୁ ଆମ ସହ ପତ୍ର ମାଧ୍ୟମରେ ଯୋଗାଯୋଗ କରିବା ନିମନ୍ତେ ଉତ୍ସାହିତ କରନ୍ତୁ। ଆସନ୍ତୁ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା ପୂର୍ବରୁ ସଂକ୍ଷେପରେ ପ୍ରାର୍ଥନା କରିବା। ଆମମାନଙ୍କର ସୃଷ୍ଟିକର୍ତ୍ତା ତଥା ଉଦ୍ଧାରକର୍ତ୍ତା ପ୍ରିୟ ପବିତ୍ର ପ୍ରଭୁ, ତୁମର ପବିତ୍ର ନାମର ଧନ୍ୟବାଦ କରୁଅଛୁ। ତୁମର ପ୍ରତିଜ୍ଞାଯୁକ୍ତ ବାକ୍ୟ ପାଇଁ, ତୁମର ଆଶୀର୍ବାଦ ପାଇଁ, ତୁମର ଅନୁଗ୍ରହ ପାଇଁ, ହଁ ପ୍ରଭୁ, କେବଳ ତୁମର ଅନୁଗ୍ରହ ଲାଗି ଯେ ଆଜି ଆମମାନେ ଏହି ଜଗତ ମଧ୍ୟରେ ବଞ୍ଚି ରହିବା ପାଇଁ ସୁଯୋଗ ପାଇପାରିଛୁ, ସେଥିପାଇଁ ପ୍ରଭୁ ଆମେ ତୁମ ନିକଟରେ ହୃଦୟର କୃତଜ୍ଞତା ଅର୍ପଣ କରୁଅଛୁ। ପ୍ରଭୁ ଆଜି ତୁମର ବାକ୍ୟ ମଧ୍ୟ ଦେଇ ତୁମର ଶ୍ରୋତାବନ୍ଧୁମାନଙ୍କ ହୃଦୟରେ ତୁମେ କଥା କୁହ। ପ୍ରଭୁ ତୁମର ବାକ୍ୟ ମଧ୍ୟ ଦେଇ ତୁମେ ଆମମାନଙ୍କୁ ସେହି ଶାନ୍ତି ଆନନ୍ଦ ଉପଲବ୍ଧି କରିବା ପାଇଁ ସାହାଯ୍ୟ କର। ତୁମେ ଯେ ଆମମାନଙ୍କର ଏକମାତ୍ର ସୃଷ୍ଟିକର୍ତ୍ତା ଉଦ୍ଧାରକର୍ତ୍ତା ପ୍ରଭୁ, ଏହା ଆମକୁ ବିଶ୍ୱାସ କରିବା ପାଇଁ ଦିଅ। ପ୍ରଭୁ ଆମମାନଙ୍କର ପ୍ରତ୍ୟେକ ଶ୍ରୋତାମାନଙ୍କୁ ତୁମେ ସାହାଯ୍ୟ କର, ପ୍ରତ୍ୟେକଙ୍କୁ ତୁମେ ଆତ୍ମିକ ଜୀବନରେ ବର୍ଦ୍ଧିଷ୍ଣୁ କରାଅ। ଏ ସମସ୍ତ ପ୍ରାର୍ଥନା ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍। ଆସନ୍ତୁ ବର୍ତ୍ତମାନ ଆମେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ଗୀତ ସଂହିତା 78 ପର୍ବରୁ ଆମମାନଙ୍କର ଅଧ୍ୟୟନ ଆରମ୍ଭ କରିବା। ଏହି ଗୀତଟି ମୋଷାଙ୍କଠାରୁ ଦାଉଦଙ୍କ ସମୟ ପର୍ଯ୍ୟନ୍ତ ଇସ୍ରାଏଲ୍ ସନ୍ତାନଗଣର ଇତିହାସ ପ୍ରଦାନ କରେ। ଏହା ସେହି ମିଶ୍ରଠାରୁ ଆରମ୍ଭ କରି ଦାଉଦଙ୍କ ସମୟ ପର୍ଯ୍ୟନ୍ତ ଇସ୍ରାଏଲ୍ ସନ୍ତାନଗଣର ଇତିହାସ ମଧ୍ୟ ଦେଇ ଆମମାନଙ୍କୁ ମଧ୍ୟ ଶିକ୍ଷା ଦିଏ। ଏହି ଗୀତରେ ଆମେ ଈଶ୍ୱରଙ୍କ ଲୋକମାନଙ୍କର ବିଫଳତା ଓ ଈଶ୍ୱରଙ୍କର ବିଶ୍ୱସ୍ତତାକୁ ଲକ୍ଷ୍ୟ କରିବାକୁ ପାରିବା। ପ୍ରଥମତଃ ଈଶ୍ୱର ତାଙ୍କର ଲୋକମାନଙ୍କୁ ଆହ୍ୱାନ କରନ୍ତି, ସେ ତାଙ୍କର ଲୋକମାନଙ୍କୁ ତାହାଙ୍କର ବାକ୍ୟ ଶୁଣିବାକୁ କହନ୍ତି। ତେବେ ଏହା ଏକ ଦୀର୍ଘ ଗୀତ, ମାତ୍ର ଆମେ ଏହାର କେତେକ ମୁଖ୍ୟ ପଦ ଉପରେ ଟିକେ ଦୃଷ୍ଟି ଦେବା। ମାତ୍ର ମୋର ଅନୁରୋଧ, ଆପଣଙ୍କ ପାଖରେ ଯଦି ପବିତ୍ର ବାଇବଲ ଅଛି ତାହେଲେ ଆପଣ ଏହି 78 ଗୀତଟିକୁ ସମ୍ପୂର୍ଣ୍ଣ ଅଧ୍ୟୟନ କରିନେବେ। ତେବେ 78 ଗୀତର ପ୍ରଥମ 8 ପଦ ମଧ୍ୟରେ ଇସ୍ରାଏଲ ସନ୍ତାନଗଣର ପୂର୍ବପୁରୁଷମାନଙ୍କ ଇତିହାସ ପ୍ରକାଶ କରାଯିବା ପଛରେ ଈଶ୍ୱରଙ୍କର ଏକ ମହାନ ଉଦ୍ଦେଶ୍ୟ ଥିବାର ଆମେ ଲକ୍ଷ୍ୟ କରିବାକୁ ପାରୁ। ତାହା ହେଉଛି ସେମାନଙ୍କର ସନ୍ତାନମାନେ ଯେପରି ତାହା ଜାଣି ଈଶ୍ୱରଙ୍କଠାରେ ଭରସା ରଖିବେ ଓ ତାହାଙ୍କର ଆଜ୍ଞା ସବୁ ପାଳନ କରି ତାହାଙ୍କର ବଶୀଭୂତ ହେବେ ଓ ତାହାଙ୍କ ନିକଟରେ ବିଶ୍ୱସ୍ତ ହେବେ। କିନ୍ତୁ ତାହାର ବିପରୀତ ଘଟିଲା, ସେମାନେ ଈଶ୍ୱରଙ୍କର ଅବାଧ୍ୟ ହେଲେ। ମାତ୍ର ତଥାପି ଈଶ୍ୱର ସେମାନଙ୍କ ପ୍ରତି ତାହାଙ୍କର ପ୍ରତିଜ୍ଞା ଅନୁଯାୟୀ ବିଶ୍ୱସ୍ତତା ରକ୍ଷା କରିଥିଲେ। ତେବେ ଦେଖନ୍ତୁ 78 ପର୍ବର 9 ପଦ ଓ 10 ପଦରେ ଏହିପରି ଲେଖା ଅଛି, ଇଫ୍ରାଇମର ସନ୍ତାନଗଣ ସସଜ ଓ ଧନୁର୍ଦ୍ଧର ହୋଇ ସଂଗ୍ରାମ ଦିନରେ ହଟିଗଲେ। ସେମାନେ ପରମେଶ୍ୱରଙ୍କ ନିୟମ ପାଳନ କଲେ ନାହିଁ ଓ ତାହାଙ୍କ ବ୍ୟବସ୍ଥାନୁସାରେ ଚଳିବା ପାଇଁ ଅସ୍ୱୀକାର କଲେ। ଦେଖନ୍ତୁ ଏଠାରେ ସେହି ସମୟ ପ୍ରତି ସିଧାସଳଖ ଅଙ୍ଗୁଳି ନିର୍ଦ୍ଦେଶ କରେ ଯେଉଁ ସମୟରେ କି ଇଫ୍ରାଇମ୍ ଯୁଦ୍ଧକୁ ଗଲା ନାହିଁ ଓ ଈଶ୍ୱର ସେହି ବିଷୟ ପ୍ରତି ଦୃଷ୍ଟିପାତ କଲେ। ତେବେ ଏହାକୁ ବିସ୍ତୃତ ଅର୍ଥରେ ଚିନ୍ତା କଲେ ଇଫ୍ରାଇମ୍ ସମସ୍ତ ଇସ୍ରାଏଲ୍ର କାର୍ଯ୍ୟକଳାପ ଓ ଈଶ୍ୱରଙ୍କ ଲୋକମାନଙ୍କ କାର୍ଯ୍ୟକଳାପର ଏକ ପ୍ରତିଛବି ସ୍ୱରୂପ। ଏହା ଇସ୍ରାଏଲ୍କୁ ଉପସ୍ଥାପିତ କରେ ଓ ବର୍ତ୍ତମାନର ଖ୍ରୀଷ୍ଟୀୟ ମଣ୍ଡଳୀକୁ ମଧ୍ୟ ଉପସ୍ଥାପିତ କରେ। ମାତ୍ର ଈଶ୍ୱରଙ୍କ ବିଶ୍ୱସ୍ତତା ଅପରିବର୍ତ୍ତନୀୟ। ତେବେ 78 ପର୍ବର 17-19 ପଦ ମଧ୍ୟରେ ଏହିପରି ଲେଖା ଅଛି, ତଥାପି ସେମାନେ ତାହାଙ୍କ ବିରୁଦ୍ଧରେ ପାପ କରିବାକୁ ଓ ମରୁଭୂମିରେ ସର୍ବପରିସ୍ଥଙ୍କ ପ୍ରତିକୂଳରେ ବିଦ୍ରୋହାଚରଣ କରିବାକୁ ନିରସ୍ତ ନୁହେଲେ। ପୁଣି ସେମାନେ ଆପଣାମାନଙ୍କ ଅଭିଳାଷ ପୂରଣାର୍ଥେ ଭକ୍ଷ୍ୟ ମାଗି ଆପଣା ଆପଣା ମନରେ ପରମେଶ୍ୱରଙ୍କର ପରୀକ୍ଷା କଲେ। ହଁ, ସେମାନେ ପରମେଶ୍ୱରଙ୍କ ପ୍ରତିକୂଳରେ କଥା କହିଲେ। ସେମାନେ କହିଲେ, ପରମେଶ୍ୱର କି ପ୍ରାନ୍ତରରେ ମେଜ ସଜାଇପାରିବେ? ଏହା କେବଳ ସେହି ଇସ୍ରାଏଲ ସନ୍ତାନଗଣର ଈଶ୍ୱରଙ୍କ ପ୍ରତି ଅବିଶ୍ୱାସର ବିଷୟକୁ ପ୍ରକାଶ କରେ ନାହିଁ, ମାତ୍ର ଏହା ବର୍ତ୍ତମାନ ଖ୍ରୀଷ୍ଟୀୟ ମଣ୍ଡଳୀର ଖ୍ରୀଷ୍ଟ ବିଶ୍ୱାସୀମାନଙ୍କର ଅବିଶ୍ୱାସ ଓ ଅବିଶ୍ୱସ୍ତତାର ବିଷୟ ପ୍ରତି ଅଙ୍ଗୁଳି ଦେଖାଏ। ବର୍ତ୍ତମାନ ଲକ୍ଷ୍ୟ କରନ୍ତୁ ଈଶ୍ୱର କ'ଣ କଲେ। 25 ପଦରେ ଲେଖା ଅଛି, ପରାକ୍ରମୀ ଗଣର ଆହାର ମନୁଷ୍ୟ ଭୋଜନ କଲା, ସେମାନଙ୍କ ତୃପ୍ତି ପର୍ଯ୍ୟନ୍ତ ଭକ୍ଷ୍ୟ ପଠାଇଲେ। ମନୁଷ୍ୟ ପରାକ୍ରମୀ ଗଣର ଆହାର ଭୋଜନ କଲା, ସେମାନଙ୍କୁ ସେମାନଙ୍କର ତୃପ୍ତି ପର୍ଯ୍ୟନ୍ତ ଆହାର ଯୋଗାଇଲେ। ସେମାନେ ପ୍ରଚୁର ପରିମାଣରେ ତାହା ପ୍ରାପ୍ତ ହେଲେ, ତଥାପି ସେମାନେ ଈଶ୍ୱରଙ୍କ ପ୍ରତି ଅବିଶ୍ୱାସ ଓ ସନ୍ଦେହ କରି ତାହାଙ୍କର ବଚସା କଲେ। ଏହାପରେ ଏହି ଗୀତଟି ଦାଉଦଙ୍କୁ ଲକ୍ଷ୍ୟ କରି ଏହିପରି ସମାପ୍ତ ହୁଏ, ଯାହାକି 78 ପର୍ବର 70-72 ପଦ ମଧ୍ୟରେ ଏହିପରି ଲେଖା ଅଛି, ଆହୁରି ସେ ଆପଣା ଦାସ ଦାଉଦଙ୍କୁ ମନୋନୀତ ଓ ମେଷ ଖୁଆଡ଼ରୁ ତାଙ୍କୁ ଗ୍ରହଣ କଲେ। ସେ ଆପଣା ଲୋକ ଯାକୁବକୁ ଓ ଆପଣା ଅଧିକାର ଇସ୍ରାଏଲ୍କୁ ପ୍ରତିପାଳନ କରିବା ନିମନ୍ତେ ସ୍ତନ୍ୟଦାୟିନୀ ମେସିଗଣ ପଛରୁ ତାଙ୍କୁ ଆଣିଲେ। ତହିଁରେ ସେ ଆପଣା ଅନ୍ତଃକରଣର ସରଳତାନୁସାରେ ସେମାନଙ୍କୁ ପ୍ରତିପାଳନ କଲେ ଓ ଆପଣା ହସ୍ତର ନିପୁଣତାରେ ସେମାନଙ୍କୁ ଚଳାଇଲେ। ଦାଉଦ ତାହାଙ୍କର ପ୍ରତିଛବି ସ୍ୱରୂପ, ଯିଏକି ଦାଉଦଙ୍କ ପ୍ରଭୁ ଓ ଦାଉଦଙ୍କର ପୁତ୍ର, ଆଉ ସେ ହେଉଛନ୍ତି ପ୍ରଭୁ ଯୀଶୁଖ୍ରୀଷ୍ଟ। ଈଶ୍ୱର ସେମାନଙ୍କ ପ୍ରତି ଅତି ବିଶ୍ୱସ୍ତ ଥିଲେ ଓ ସେ ଆଜି ମଧ୍ୟ ଆମମାନଙ୍କ ପ୍ରତି ଅତି ବିଶ୍ୱସ୍ତ, ଯାହାକି ସେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ମଧ୍ୟରେ ତାଙ୍କର ଅସୀମ ପ୍ରେମ ଓ ଅନୁଗ୍ରହ ଆଜି ସମଗ୍ର ମାନବଜାତି ପ୍ରତି ପ୍ରକାଶ କରିଅଛନ୍ତି। ମାତ୍ର ସେ ଚାହାନ୍ତି ଆମମାନଙ୍କର ବିଶ୍ୱାସ ଓ ବିଶ୍ୱସ୍ତତା। ପ୍ରିୟ ବନ୍ଧୁ, ଯେପର୍ଯ୍ୟନ୍ତ ଆମେ ପ୍ରଭୁଙ୍କ ନିକଟରେ ବିଶ୍ୱସ୍ତ ନୁହୁଁ ଏବଂ ତାହାଙ୍କ ନିକଟରେ ବିଶ୍ୱସ୍ତତା ରକ୍ଷା କରିନାହୁଁ, ସେପର୍ଯ୍ୟନ୍ତ ଆମେ ପ୍ରଭୁଙ୍କର ଆଶୀର୍ବାଦକୁ ଆମମାନଙ୍କ ଜୀବନରେ ଉପଲବ୍ଧି କରିପାରିବା ନାହିଁ। ପ୍ରଭୁ ଆମମାନଙ୍କ ଜୀବନରୁ ସେହି ବିଶ୍ୱସ୍ତତା ଓ ବିଶ୍ୱାସ ଚାହାନ୍ତି, କାରଣ ବିଶ୍ୱାସ ବିନା ତାହାଙ୍କ ସନ୍ତୋଷ ପାତ୍ର ହେବା ଅସମ୍ଭବ। ଆସନ୍ତୁ ଏହାପରେ ଆମେ ଗୀତ ସଂହିତା ଅଣାଅଶି ପର୍ବ ମଧ୍ୟକୁ ଯିବା। ଏହି ଗୀତ ଅଣାଅଶି ପର୍ବଟି ମହାକ୍ଲେଶର ସମୟରେ ଇସ୍ରାଏଲ୍ ଜାତିର ଭବିଷ୍ୟତକୁ ପ୍ରକାଶ କରେ। ଏହି ଗୀତ ଏକ ପ୍ରାର୍ଥନାର ଗୀତ। ଏହା ଆପଣଙ୍କ ନିମନ୍ତେ ଓ ମୋ ନିମନ୍ତେ ପ୍ରାର୍ଥନାର ବିଷୟ ନୁହେଁ, ମାତ୍ର ସେହି ମହାକ୍ଲେଶର ସମୟରେ ଇସ୍ରାଏଲ୍ ଜାତିର ପ୍ରାର୍ଥନା ହେବ, ଯାହାକି ଏକ ଭୟଙ୍କର ସମସ୍ୟାର ଦିନ ସେମାନଙ୍କ ନିମନ୍ତେ ଆସୁଅଛି। ଏହା ଆସଫଙ୍କର ଆଉ ଏକ ଗୀତ, ଯିଏକି ଜଣେ ମହାନ ସଙ୍ଗୀତଜ୍ଞ ଥିଲେ ଓ ସମ୍ଭବତଃ ସେ ସେମାନଙ୍କର ଲେଖକ ଓ ପ୍ରସ୍ତୁତକର୍ତ୍ତା ଥିଲେ। ସେ ଦାଉଦଙ୍କର ସମସାମୟିକ ଥିଲେ ଓ ସମ୍ଭବତଃ ସେ ଦାଉଦଙ୍କର ସହଯୋଗୀ ଭାବେ ତାହାଙ୍କୁ ସାହାଯ୍ୟ କରିଥିଲେ। ତେବେ ଦେଖନ୍ତୁ, ଅଣାଅଶି ପର୍ବର ପ୍ରଥମ ପଦରେ ଏହିପରି ଲେଖା ଅଛି, ଆସଫର ଗୀତ। ହେ ପରମେଶ୍ୱର, ଅନ୍ୟ ଦେଶୀୟମାନେ ତୁମ୍ଭ ଅଧିକାରରେ ପ୍ରବେଶ କରିଅଛନ୍ତି, ସେମାନେ ତୁମ୍ଭର ପବିତ୍ର ମନ୍ଦିର ଅଶୁଚି କରିଅଛନ୍ତି, ସେମାନେ ଜେରୁସାଲମକୁ କାନ୍ଥଡ଼ାର ଢିପି କରିଅଛନ୍ତି। ଯଦିଓ ଏହି ଗୀତଟି ଲେଖାଯିବା ସମୟରେ ଏହା ଭାବବାଣୀ ସମ୍ବନ୍ଧୀୟ ଥିଲା ଓ ସେହି ଆଗାମୀ ମହାକ୍ଲେଶର ସମୟରେ ଏହାର ବାସ୍ତବ ସଫଳତାକୁ ପ୍ରକାଶ କରୁଥିଲା, ମାତ୍ର ଏହାର ଏକ ବାସ୍ତବ ପ୍ରତିଛବି ଆମେ ରାଜା ନବୁଖଦନେଶ୍ୱରଙ୍କ ଦ୍ୱାରା ଜେରୁସାଲମ ଅବରୋଧ ହେବା ଓ ଇସ୍ରାଏଲ୍ର ସେହି ବାବିଲୋନକୁ ନିର୍ବାସିତ ହେବା ଘଟଣା ମଧ୍ୟ ଦେଇ ଲକ୍ଷ୍ୟ କରିବାକୁ ପାରୁ। ଏଥିସହିତ ମଧ୍ୟ ମାକାବିଆନ ସମୟ ଏହିପରି ବିପର୍ଯ୍ୟୟ ଆଣିଥିଲା, ମାତ୍ର ଏହି ଭାବବାଣୀର ବାସ୍ତବ ସଫଳତା ସେହି ଆଗାମୀ ମହାକ୍ଲେଶର ସମୟରେ ଘଟିବା ପାଇଁ ଯାଉଅଛି। ବାବିଲୋନ ନିର୍ବାସିତ ହେବା ପୂର୍ବରୁ ମିଥ୍ୟା ମାଓବାଦୀମାନେ କହୁଥିଲେ ଯେ ଈଶ୍ୱର କେବେ ହେଲେ ସେମାନଙ୍କ ପ୍ରତି ବିନାଶ ଅଥବା ନିର୍ବାସନ ଘଟାଇବେ ନାହିଁ। ତେବେ ସେ ଯାହୁନା କାହିଁକି ଯେଉଁ ନଗର ନିର୍ବାସିତ ହେବ ନାହିଁ ବୋଲି ମିଥ୍ୟା ମାଓବାଦୀମାନେ କହିଥିଲେ ତାହା ନିର୍ବାସିତ ହେଲା ଓ ତହିଁର ଅଧିବାସୀମାନେ ବନ୍ଦୀ ହୋଇ ନିର୍ବାସିତ ହେଲେ। ଯେଉଁ ମନ୍ଦିର କେବେ ହେଲେ ବିନଷ୍ଟ ହେବ ନାହିଁ ବୋଲି ସେମାନେ କହୁଥିଲେ ତାହା ବିନଷ୍ଟ ହେଲା। ପ୍ରକୃତରେ ସେହି ନଗର ଜେରୁସାଲମ ଥିଲା ଓ ଲୋକମାନେ ଥିଲେ ଇସ୍ରାଏଲୀୟମାନେ। ଏହା ଅନେକ ଥର ଘଟିଥିଲା ଓ ଏହା ଲୋକମାନଙ୍କୁ ଈଶ୍ୱରଙ୍କ ନିକଟରେ ଆର୍ତ୍ତନାଦ କରିବାର କାରଣ ହେଲା। ମନ୍ଦିର ଯାହାକି ଈଶ୍ୱରଙ୍କର ପବିତ୍ର ଆବାସ, ତାହା ବିଷୟବସ୍ତୁର କେନ୍ଦ୍ରବିନ୍ଦୁ। ଆପଣ ସ୍ମରଣ ରଖିବେ ଯେ ଗୀତ ସଂହିତାର ଏହି ବିଭାଗଟି ଲେବୀୟ ପୁସ୍ତକ ସହିତ ଯୋଗାଯୋଗ ରକ୍ଷା କରେ, ଯାହାକି ଏହାର ଉପାସନାର ପ୍ରସଙ୍ଗ ଭାବେ ରହିଅଛି ସେହି ସମାଗମ ତମ୍ବୁକୁ ଓ ପରେ ମନ୍ଦିରକୁ କେନ୍ଦ୍ର କରି। ତେବେ ଅଣାଅଶି ପର୍ବର ଦୁଇ ପଦରେ ଏହିପରି ଲେଖା ଅଛି, ସେମାନେ ତୁମ୍ଭ ଦାସଗଣର ଶବ ଭକ୍ଷ୍ୟ ନିମନ୍ତେ ଖେଚର ପକ୍ଷୀଗଣକୁ ଦେଇଅଛନ୍ତି, ତୁମ୍ଭ ସଦ୍ଭକ୍ତମାନଙ୍କ ମାଂସ ଭୂଚର ପଶୁଗଣକୁ ଦେଇଅଛନ୍ତି। ଏହି ଭୟଙ୍କର ବିପର୍ଯ୍ୟୟକୁ ବୁଝିବା ନିମନ୍ତେ ଇସ୍ରାଏଲ ସନ୍ତାନଗଣକୁ ଅତି କଷ୍ଟକର ଥିଲା। ଈଶ୍ୱର କାହିଁକି ସେମାନଙ୍କ ପ୍ରତି ତାହା ଘଟିବା ନିମନ୍ତେ ଅନୁମତି ଦେଉଥିଲେ? ମିଥ୍ୟା ମାଓବାଦୀମାନେ ସେମାନଙ୍କୁ ନିରନ୍ତର କହିଆସୁଥିଲେ ଯେ ଏହା ଈଶ୍ୱରଙ୍କ ଲୋକମାନଙ୍କ ପ୍ରତି ଘଟିବ ନାହିଁ। ଜିର୍ମୀୟ ଭବିଷ୍ୟତ ବକ୍ତା ଯଦିଓ ବିଶ୍ୱସ୍ତ ଭାବେ ଈଶ୍ୱରଙ୍କ ବିଚାର ବିଷୟ ନେଇ ସେମାନଙ୍କୁ ସତର୍କବାଣୀ ଦେଇଆସୁଥିଲେ, ମାତ୍ର ସେମାନେ ତାହାଙ୍କୁ ସେମାନଙ୍କର ଜାତି ପ୍ରତି ଜଣେ ଷଠ ବୋଲି କହି ତାଙ୍କର ନିନ୍ଦା କରୁଥିଲେ। ଇସ୍ରାଏଲୀୟମାନେ ବୁଝିପାରିଲେ ନାହିଁ ଯେ ଈଶ୍ୱର କାହିଁକି ସେମାନଙ୍କୁ ସୁରକ୍ଷା କଲେ ନାହିଁ। ଏହା ଆଜି ମଧ୍ୟ ଆମମାନଙ୍କ ସମୟରେ ପ୍ରଶ୍ନବାଚୀ ହୋଇ ରହିଅଛି। ଏଠାରେ ପ୍ରଶ୍ନ ଆସେ, ଈଶ୍ୱର କାହିଁକି ତାହାଙ୍କର ଲୋକମାନଙ୍କ ପ୍ରତି ଏପରି ଘଟାଇଲେ? ଏପରିକି ଏହି ପ୍ରଶ୍ନ ସେଦିନ ଇସ୍ରାଏଲ ସନ୍ତାନଗଣଙ୍କ ମନରେ ଉଠିଥିଲା ଓ ଗୀତରଚକଙ୍କ ମନରେ ମଧ୍ୟ ଉଠିଥିଲା। ମାତ୍ର ସେମାନେ କ'ଣ ପ୍ରକୃତରେ ଈଶ୍ୱରଙ୍କ ନିକଟରେ ବିଶ୍ୱସ୍ତ ଥିଲେ? ସେମାନେ କ'ଣ ଈଶ୍ୱରଙ୍କ ସହିତ ବାସ୍ତବ ସମ୍ପର୍କ ସ୍ଥାପନ କରିଥିଲେ? ସେମାନେ କ'ଣ ସେମାନଙ୍କର ମସିହଙ୍କୁ ଗ୍ରହଣ କରିଥିଲେ? ସେମାନେ କ'ଣ ତାହାଙ୍କ ପ୍ରତି ଫେରିଥିଲେ? ଏହାର ଉତ୍ତର ହେଉଛି ନାହିଁ। ତେଣୁକରି ଈଶ୍ୱର ଅତୀତରେ ତାହାଙ୍କର ଲୋକମାନଙ୍କର ବିଚାର କରିଥିଲେ ଓ ସେ ଆଜି ମଧ୍ୟ ତାହାଙ୍କର ଲୋକମାନଙ୍କର ବିଚାର କରନ୍ତି ଓ ଏହା ଭବିଷ୍ୟତରେ ମଧ୍ୟ ଅଧିକରୁ ଅଧିକ ବଢ଼ିବାକୁ ଯାଉଅଛି। ଈଶ୍ୱରଙ୍କ ବିଚାର ପୃଥିବୀର ସମସ୍ତ ଗୋଷ୍ଠୀ ତଥା ଜାତି ଉପରେ ବର୍ତ୍ତିଅଛି ଓ ବର୍ତ୍ତିବାକୁ ଯାଉଅଛି। ଶୁଣନ୍ତୁ ସେମାନଙ୍କର, ଅର୍ଥାତ୍ ସେହି ଜୁହୁଦୀମାନଙ୍କର କ୍ରନ୍ଦନ। ଅଣାଅଶି ପର୍ବର ପାଞ୍ଚ ପଦରେ ଲେଖା ଅଛି, ହେ ସଦାପ୍ରଭୁ, କେତେକାଳ ତୁମେ କି ସଦାକାଳ କ୍ରୁଧ ହେବ? ତୁମ୍ଭର ଅନ୍ତର୍ଜ୍ୱାଳା କି ଅଗ୍ନି ପରି ଜଳିବ? ଜିହୁଦୀମାନେ ସଦାପ୍ରଭୁଙ୍କ ନିକଟରେ କ୍ରନ୍ଦନ କରି କହନ୍ତି, ହେ ପ୍ରଭୁ, ତୁମେ କ'ଣ ଆମମାନଙ୍କ ପ୍ରତି ଦୟା କରିବ ନାହିଁ? ଏହାପରେ ସେମାନେ ଈଶ୍ୱରଙ୍କ ନିକଟରେ କ୍ଷମା ପ୍ରାର୍ଥନା କରନ୍ତି, ଯାହାକି 79 ପର୍ବର 8 ପଦରେ ଲେଖା ଅଛି। ଆମ୍ଭମାନଙ୍କ ପିତୃପୁରୁଷ ଗଣର ଅପରାଧ ଆମ୍ଭମାନଙ୍କ ପ୍ରତିକୂଳରେ ସ୍ମରଣ କର ନାହିଁ। ତୁମର କରୁଣା ଶୀଘ୍ର ଆମମାନଙ୍କର ସମ୍ମୁଖବର୍ତ୍ତୀ ହେଉ, କାରଣ ଆମ୍ଭେମାନେ ଅତି କ୍ଷୀଣ ହୋଇଅଛୁ। ସେମାନେ ପ୍ରାର୍ଥନା କରନ୍ତି, ଆମ୍ଭମାନଙ୍କ ପିତୃପୁରୁଷଗଣର ଅପରାଧ ସ୍ମରଣରେ ଆଣ ନାହିଁ। ମାତ୍ର ପ୍ରଶ୍ନ ହେଉଛି, ସେ କିପରି ସେହିସବୁକୁ ଭୁଲିଯିବେ ବା ପୋଛିଦେବେ? କେବଳ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ କୃଷୀୟ ମୃତ୍ୟୁ ଦ୍ୱାରା। କିନ୍ତୁ ଯେତେବେଳେ ଖ୍ରୀଷ୍ଟ ଅଗ୍ରାହ୍ୟ ହୁଅନ୍ତି, ସେତେବେଳେ ଆପଣ ଯିଏ କେହି ହୋଇଥାନ୍ତୁ ନା କାହିଁକି, ଆପଣ ବିଚାରର ସମ୍ମୁଖୀନ ହୁଅନ୍ତି। ଆପଣ ତାହାଙ୍କ ସହିତ ଉଦ୍ଧାରରେ କିମ୍ବା ବିଚାରରେ ସାକ୍ଷାତ କରିବାକୁ ଅଛି। ବର୍ତ୍ତମାନ ଏହି କ୍ଲେଶ ଭୋଗ କରୁଥିବା ଲୋକମାନଙ୍କର ଆର୍ତ୍ତଚିତ୍କାରକୁ ଶୁଣନ୍ତୁ। 79 ପର୍ବର 9 ପଦରେ ଲେଖା ଅଛି, ହେ ଆମମାନଙ୍କ ପରିତ୍ରାଣର ପରମେଶ୍ୱର, ତୁମ ନାମର ଗୌରବ ସକାଶେ ଆମମାନଙ୍କର ସାହାଯ୍ୟ କର, ଓ ଆପଣା ନାମ ସକାଶେ ଆମମାନଙ୍କୁ ଉଦ୍ଧାର କର, ଓ ଆମମାନଙ୍କ ପାପ ସବୁ ମାର୍ଜନା କର। ଇସ୍ରାଏଲ ସନ୍ତାନଗଣ ଅତି ଗର୍ବ ଅନୁଭବ କରୁଥିଲେ ଯେ ଈଶ୍ୱର ସେମାନଙ୍କ ସହିତ ଅଛନ୍ତି ଓ ସେ ସେମାନଙ୍କୁ ଉଦ୍ଧାର କରିବେ। ମାତ୍ର ଈଶ୍ୱର ସେମାନଙ୍କୁ ଉଦ୍ଧାର କରିନଥିଲେ ଓ ସେମାନେ ନିନ୍ଦା ଓ ଉପହାସର ପାତ୍ର ହୋଇଥିଲେ। ବିଜାତୀୟମାନେ ସେମାନଙ୍କୁ ପରିହାସ କରି ସେମାନଙ୍କ ସହ କୌତୁକ କରୁଥିଲେ। ମାତ୍ର ଇସ୍ରାଏଲ ସନ୍ତାନଗଣ ଯେତେବେଳେ ଅନୁତପ୍ତ ଅନ୍ତଃକରଣ ସହିତ ଈଶ୍ୱରଙ୍କ ନିକଟକୁ ଫେରିଲେ, ସେତେବେଳେ ସେ ସେମାନଙ୍କର ପ୍ରାର୍ଥନା ଶୁଣି ସେମାନଙ୍କୁ ଉଦ୍ଧାର କଲେ। ଲକ୍ଷ୍ୟ କରନ୍ତୁ, ଶେଷରେ ଏହି ଗୀତଟି ଧନ୍ୟବାଦର ସହିତ ସମାପ୍ତ ହୁଏ, ଯାହାକି 79 ପର୍ବର 13 ପଦରେ ଲେଖା ଅଛି, ତହିଁରେ ତୁମ୍ଭର ଲୋକ ଓ ତୁମ୍ଭ ଚରାସ୍ଥାନର ମେଷ ଯେ ଆମ୍ଭେମାନେ ସଦାକାଳ ତୁମ୍ଭର ଧନ୍ୟବାଦ କରିବା, ଆମ୍ଭେମାନେ ପୁରୁଷ ପରମ୍ପରା ପ୍ରତି ତୁମ୍ଭର ପ୍ରଶଂସା ପ୍ରକାଶ କରିବା। ସେହି ଆଗାମୀ ରାଜ୍ୟରେ ସେମାନଙ୍କର ଦୁଃଖ ଓ ଅଶ୍ରୁପାତ ଚିରକାଳ ନିମନ୍ତେ ଉଭେଇଯିବ ଓ ପୁରୁଷ ପରମ୍ପରା ଧରି ସେମାନେ ଈଶ୍ୱରଙ୍କର ପ୍ରଶଂସା ପ୍ରକାଶ କରିବେ, ଯାହାକି ଭବିଷ୍ୟତରେ ଘଟିବା ପାଇଁ ଯାଉଅଛି। ଆସନ୍ତୁ ଏହାପରେ ଗୀତ 80 ପର୍ବ ମଧ୍ୟକୁ ଯିବା। ଏହି 80 ପର୍ବର ମୁଖ୍ୟ ବିଷୟବସ୍ତୁ ହେଉଛି ଇସ୍ରାଏଲର ପାଳକଙ୍କ ପ୍ରତି ପ୍ରାର୍ଥନା। ଏହା ମଧ୍ୟ ଆସଫଙ୍କର ଗୀତ, ଯିଏକି ଦାଉଦଙ୍କର ସମସାମୟିକ ଥିଲେ। ତେବେ ଏହି ଗୀତଟି ଇସ୍ରାଏଲ ସନ୍ତାନଗଣର ସେମାନଙ୍କ ପାଳକଙ୍କ ନିକଟରେ ଏକ ନିବେଦନ ପ୍ରାର୍ଥନା, ଯେପରି ସେ ସେମାନଙ୍କୁ ପୁନର୍ବାର କଢ଼ାଇ ନିଅନ୍ତି। ତେବେ ସେ ଯାଉନା କାହିଁକି, ଏହି ଗୀତଟି ଦାଉଦଙ୍କ ରାଜତ୍ୱକାଳ ମଧ୍ୟରେ ଲିଖିତ ହୋଇଥିଲା, କାରଣ ଆସଫ ଦାଉଦଙ୍କର ସମସାମୟିକ ଥିଲେ। ଲେଖା ଅଛି, ପ୍ରଧାନ ବାଦ୍ୟକର ନିମନ୍ତେ ସୋସନିମ୍ ଏଦୁତ୍ ସ୍ୱରରେ ଆସଫର ଗୀତ, ଯାହାର ଅର୍ଥ ହେଉଛି କଇଁ। ଆମେ ପୂର୍ବରୁ ଦେଖିଅଛୁ ଯେ ଏକ ସୁନ୍ଦର କଇଁ, ଯାହାକୁ ଗୀତରଚକ ଉପସ୍ଥାପିତ କରନ୍ତି, ତାହା ମସିହଙ୍କୁ ଉପସ୍ଥାପିତ କରେ, ଯିଏକି ପ୍ରଭୁ ଯୀଶୁଖ୍ରୀଷ୍ଟ। ଏହା ସେମାନଙ୍କୁ ପୁନର୍ବାର କଢ଼ାଇ ନେବା ନିମନ୍ତେ ଇସ୍ରାଏଲର ପାଳକଙ୍କ ନିକଟରେ ନିବେଦନ କରିବାର ବିଷୟ ଅଟେ। ତେବେ ଦେଖନ୍ତୁ, ଗୀତ 80 ପର୍ବର ପ୍ରଥମ ପଦରେ ଏହିପରି ଲେଖା ଅଛି, ପ୍ରଧାନ ବାଦ୍ୟକର ନିମନ୍ତେ ସୋସନିମ୍ ଏଦୁତ୍ ସ୍ୱରରେ ଆସଫର ଗୀତ, ହେ ଇସ୍ରାଏଲର ପାଳକ, ମେଷପଲ ତୁଲ୍ୟ ଯୋସେଫକୁ ଚଳାଅ ଯେ ତୁମ୍ଭେ, ତୁମ୍ଭେ କର୍ଣ୍ଣପାତ କର, କିରୁବମାନଙ୍କ ଉପରେ ଉପବିଷ୍ଟ ଯେ ତୁମ୍ଭେ, ତୁମ୍ଭେ ପ୍ରକାଶମାନ ହୁଅ। ଏହି ଇସ୍ରାଏଲର ପାଳକ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବ୍ୟତୀତ ଅନ୍ୟ କେହି ନୁହନ୍ତି। ଏଥିପୂର୍ବରୁ ମଧ୍ୟ ଆମେ ଏହିପରି ମେଷ ଓ ପାଳକଙ୍କ ବିଷୟ ନେଇ ଆଲୋଚନା କରିସାରିଛୁ। ଲେଖା ଅଛି, ମେଷପଲ ତୁଲ୍ୟ ଯୋସେଫକୁ ଚଳାଅ ଯେ ତୁମ୍ଭେ। ଏହା ସେହି ଇସ୍ରାଏଲ ସନ୍ତାନଗଣର ପ୍ରାନ୍ତର ଯାତ୍ରାକୁ ଦର୍ଶାଏ, ଯେତେବେଳେ କି ସେମାନେ ସେହି ପ୍ରତିଜ୍ଞାତ ଦେଶକୁ ଅଧିକାର କରିବା ନିମନ୍ତେ ସେହି ଦେଶ ଆଡ଼କୁ ଆଗେଇ ଗଲେ। ସଦାପ୍ରଭୁ, ଯିଏକି ଇସ୍ରାଏଲର ପାଳକ, ସେମାନଙ୍କର ନେତା ଥିଲେ। ଯୋଶୁଆ ସେମାନଙ୍କର ମାନବୀୟ ନେତା ଥିଲେ, ମାତ୍ର ସେ ସଦାପ୍ରଭୁଙ୍କ ସୈନ୍ୟର ସେନାପତିର ଅଧୀନରେ ରହି କାର୍ଯ୍ୟ କଲେ। ତେବେ ଗୀତରଚକ ଈଶ୍ୱରଙ୍କ ନିକଟରେ ନିବେଦନ କରନ୍ତି ଯେ କି ଏହି ଲୋକମାନଙ୍କ ସହିତ ମହାପବିତ୍ର ସ୍ଥାନରେ ସାକ୍ଷାତ କରିଥିଲେ। 80 ପର୍ବର 2 ପଦରେ ଲେଖା ଅଛି, ଇଫ୍ରଇମ୍ ଓ ବିନ୍ୟାମିନ୍ ଓ ମନସିର ସାକ୍ଷାତରେ ଆପଣା ପରାକ୍ରମ ଉତ୍ତେଜିତ କର, ଓ ଆମମାନଙ୍କ ପରିତ୍ରାଣାର୍ଥେ ଆଗମନ କର। ଏଠାରେ କାହିଁକି ଇଫ୍ରଇମ୍, ବିନ୍ୟାମିନ୍ ଓ ମନସିର ନାମ ଉଲ୍ଲେଖ ହୋଇଅଛି? ଏହାର ଉତ୍ତର ଆପଣ ଗଣନା ପୁସ୍ତକର ଦୁଇ ପର୍ବର 17-24 ପଦ ମଧ୍ୟରେ ପାଇପାରିବେ। ଯଦି ଆପଣ ଏହି ଅଂଶଟିକୁ ଅଧ୍ୟୟନ କରିବେ, ତାହେଲେ ସେଠାରେ ଲକ୍ଷ୍ୟ କରିବାକୁ ପାରିବେ ଯେ ସେହି ପ୍ରାନ୍ତର ଯାତ୍ରା ନିମନ୍ତେ ସମାଗମ ତମ୍ବୁର ଚତୁଃପାର୍ଶ୍ୱରେ ଇସ୍ରାଏଲର ଗୋଷ୍ଠୀମାନଙ୍କୁ ସ୍ଥାପନ କରିବାରେ ଏହି ତିନି ଗୋଷ୍ଠୀ ସେହି ନିୟମ ସିନ୍ଧୁକର ପଶ୍ଚାତ୍ ଭାଗରେ ସ୍ଥାନ ପାଇଥିଲେ। ଏହା ସେହି ନିୟମ ସିନ୍ଧୁକ ଥିଲା ଯାହାକି ଇସ୍ରାଏଲ ସନ୍ତାନଗଣକୁ ସେହି ପ୍ରାନ୍ତର ମଧ୍ୟରେ କଢ଼ାଇ ନେଇଥିଲା। ଈଶ୍ୱର ଯେପରି ସେମାନଙ୍କୁ ପୂର୍ବରୁ ଥରେ କଢ଼ାଇ ନେଇଥିଲେ, ସେହିପରି ସେ ଯେପରି ପୁନର୍ବାର ସେମାନଙ୍କୁ କଢ଼ାଇ ନିଅନ୍ତି, ଏଥିନିମନ୍ତେ ପ୍ରାର୍ଥନା କରନ୍ତି। ଏହାପରେ 80 ପର୍ବର 3 ପଦରେ ଲେଖା ଅଛି, ହେ ପରମେଶ୍ୱର, ଆମମାନଙ୍କୁ ଫେରାଅ ଓ ଆପଣା ମୁଖର ତେଜ ପ୍ରକାଶ କର, ତହିଁରେ ଆମ୍ଭେମାନେ ପରିତ୍ରାଣ ପାଇବୁ। ଏହି ଏକା ପ୍ରକାରର ଗୀତ ଏହି ଗୀତରେ ପ୍ରାୟ 3 ଥର ଉଚ୍ଚାରିତ ହୋଇଅଛି, 3 ପଦରେ, 7 ପଦରେ ଓ 19 ପଦରେ। ଏହା ଏକ ପ୍ରକାରର ପୁନରାବୃତ୍ତି କହିଲେ ଅତ୍ୟୁକ୍ତି ହେବ ନାହିଁ। 80 ପର୍ବର 4 ପଦରେ ଲେଖା ଅଛି, ହେ ସଦାପ୍ରଭୁ ସେନାଧିପତି ପରମେଶ୍ୱର, ତୁମ ଲୋକମାନଙ୍କ ପ୍ରାର୍ଥନା ପ୍ରତିକୂଳରେ ତୁମ୍ଭେ କେତେକାଳ କ୍ରୁଧ ହୋଇଥିବ। ଦେଖନ୍ତୁ, ଏଠାରେ ଲେଖା ଅଛି, ଅର୍ଥାତ୍ 4-6 ପଦରେ ଏହି ଗୀତର ଏକ ବିଳାପର ଅଂଶ ବା ଦୁଃଖର ବିଭାଗ ଉଲ୍ଲେଖ ହୋଇଅଛି। ଗୀତରଚକ ଭାବନ୍ତି ଯେ ଈଶ୍ୱର କ୍ରୋଧାନ୍ୱିତ ଅଟନ୍ତି, କାରଣ ସେ ତାହାଙ୍କ ଲୋକମାନଙ୍କ ପ୍ରାର୍ଥନାର ଉତ୍ତର ଦିଅନ୍ତି ନାହିଁ। ଏହାପରେ 5 ପଦରେ ଲେଖା ଅଛି, ତୁମେ ସେମାନଙ୍କୁ ଲୋତକ ରୂପ ଭକ୍ଷ୍ୟ ଖୁଆଇଅଛ ଓ ସେମାନଙ୍କୁ ବହୁ ପରିମାଣରେ ଲୋତକ ପାନ କରିବାକୁ ଦେଇଅଛ। ଏହିସବୁ ହେଉଛି ଦୁଃଖରୂପ ଲୋତକ। ଇସ୍ରାଏଲ ଯେପରି ଦୁଃଖ କ୍ଲେଶ ସହ୍ୟ କରିଅଛନ୍ତି, କୌଣସି ଜାତି ସେପରି ସହ୍ୟ କରିନାହାନ୍ତି। ଯଦି ସେମାନେ ସେହିପରି ଦୁଃଖ କ୍ଲେଶର ମଧ୍ୟ ଦେଇ ଗତି କରିଥାନ୍ତେ, ତାହେଲେ ସେମାନଙ୍କର ଏହି ଜଗତ ମଧ୍ୟରେ କୌଣସି ସତ୍ତା ବା ଚିହ୍ନବନ ନଥାନ୍ତା। ଇସ୍ରାଏଲ ଜାତି ସେହି ଦୁଃଖ ଯୁଗ ଯୁଗ ଧରି ସହ୍ୟ କରି ଆସୁଅଛନ୍ତି, କିନ୍ତୁ କାହିଁକି? କାରଣ ହେଉଛି ଇସ୍ରାଏଲ ସେହି ପାଳକଙ୍କୁ ଅଗ୍ରାହ୍ୟ କରିଅଛନ୍ତି। ଯେତେବେଳେ ପ୍ରଭୁ ଯୀଶୁଖ୍ରୀଷ୍ଟ ଏହି ଜଗତରେ ଥିଲେ, ସେତେବେଳେ ସେ ସେହି ଜେରୁସାଲମ ନଗର ପ୍ରତି ଦୃଷ୍ଟି କରି ତହିଁ ନିମନ୍ତେ କ୍ରନ୍ଦନ କରିଥିଲେ, ଯାହାକି ଲୁକ 19 ପର୍ବର 41-44 ପଦ ମଧ୍ୟରେ ସେହି ବିଷୟ ନେଇ ଉଲ୍ଲେଖ ହୋଇଅଛି, ଯାହାକି ଯିହୁଦୀମାନଙ୍କର ଲୋତକ ପାନ କରିବାର ବିଷୟ ନେଇ କାରଣ ପ୍ରଦାନ କରେ। ଏଠାରେ ଏହିପରି ଲେଖା ଅଛି, ଆଉ ଯେତେବେଳେ ସେ ନିକଟକୁ ଆସିଲେ, ସେତେବେଳେ ନଗରକୁ ଦେଖି ତାହା ନିମନ୍ତେ ରୋଦନ କରି କହିଲେ, ତୁ ଯଦି ଆଜି ଶାନ୍ତିର ବିଷୟଗୁଡ଼ିକ ଜାଣିଥାନ୍ତୁ, ମାତ୍ର ଏବେ ସେଗୁଡ଼ିକ ତୋ ଦୃଷ୍ଟିରୁ ଗୁପ୍ତ ହୋଇ ରହିଅଛି, ଯେଣୁ ତୋ ଉପରେ କୃପା ଦୃଷ୍ଟିର ସମୟ ତୁ ନ ଜାଣିବା ହେତୁରୁ, ଯେଉଁ ସମୟରେ ତୋ ଶତ୍ରୁମାନେ ତୋର ଚାରିଆଡ଼େ ବନ୍ଧ ଭାନ୍ଧି ତୋତେ ଘେରିଯାଇ ଅବରୋଧ କରିବେ, ପୁଣି ତୋତେ ଓ ତୋ ମଧ୍ୟରେ ଥିବା ତୋ ସନ୍ତାନମାନଙ୍କୁ ଭୂମିସାତ କରିବେ, ଆଉ ତୋ ମଧ୍ୟରେ ଗୋଟିଏ ପଥରକୁ ଅନ୍ୟ ଗୋଟିଏ ପଥର ଉପରେ ରହିବାକୁ ଦେବେ ନାହିଁ, ଏପରି ସମୟ ତୋ ଉପରେ ଆସିବ। ଧର୍ମଶାସ୍ତ୍ରର ଏହା ଏକ ଚମତ୍କାର ଅଂଶ ଓ ଯୁଦୀମାନଙ୍କର ଲୋତକ ପାନ କରିବାର କାରଣ ପ୍ରଦାନ କରେ। ସେହି କୃଷ ଆଡ଼କୁ ଅଗ୍ରସର ହେବା ସମୟରେ ପ୍ରଭୁ ଯୀଶୁ ସେହି ସ୍ତ୍ରୀମାନଙ୍କ ଆଡ଼କୁ ଅନାଇ ସେମାନଙ୍କୁ ରୋଦନ କରୁଥିବାର ଦେଖି କହିଲେ, ଗୋ ଜେରୁସାଲମର କନ୍ୟାମାନେ, ମୋ ନିମନ୍ତେ ରୋଦନ କର ନାହିଁ, ବରଂ ଆପଣା ଆପଣା ନିମନ୍ତେ ଓ ଆପଣା ଆପଣା ସନ୍ତାନମାନଙ୍କ ନିମନ୍ତେ ରୋଦନ କର, ଯାହାକି ଲୁକ 23 ପର୍ବର 28 ପଦରେ ଆମେ ଲକ୍ଷ୍ୟ କରିବାକୁ ପାରୁ। ଗୋ ଜେରୁସାଲମର କନ୍ୟାମାନେ, ମୋ ନିମନ୍ତେ ରୋଦନ କର ନାହିଁ, ବରଂ ଆପଣା ଆପଣା ନିମନ୍ତେ ଓ ଆପଣା ଆପଣା ସନ୍ତାନମାନଙ୍କ ନିମନ୍ତେ ରୋଦନ କର। ଏହାପରେ 80 ପର୍ବର 7 ପଦରେ ଏହିପରି ଲେଖା ଅଛି, ହେ ସେନାଧିପତି ପରମେଶ୍ୱର, ଆମମାନଙ୍କୁ ଫେରାଅ ଓ ଆପଣା ମୁଖରେ ତେଜ ପ୍ରକାଶ କର, ତହିଁରେ ଆମ୍ଭେମାନେ ପରିତ୍ରାଣ ପାଇବୁ। ଲେଖା ଅଛି, ଆପଣା ମୁଖର ତେଜ ପ୍ରକାଶ କର। ଏହା ସେ ଇସ୍ରାଏଲର ମସିହ ଅର୍ଥାତ୍ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ମୁଖ ବ୍ୟତୀତ ଅନ୍ୟ କାହାର ମୁଖ ନୁହେଁ। ଏହାପରେ 80 ପର୍ବର 8 ପଦରୁ 17 ପଦ ମଧ୍ୟରେ ଇସ୍ରାଏଲ୍କୁ ଏକ ଦ୍ରାକ୍ଷଲତା ସ୍ୱରୂପ ଉପସ୍ଥାପିତ କରାଯାଇଅଛି, ଯାହାକୁ କି ଈଶ୍ୱର ସେହି ମିଶରର ଦାସତ୍ୱ ବନ୍ଧନରୁ ଉଦ୍ଧାର କରି ଆଣି ସେହି ପ୍ରତିଜ୍ଞାତ କିଣା ଦେଶରେ ଆଣି ରୋପଣ କଲେ। ଈଶ୍ୱର ସେହି ପାଲେଷ୍ଟାଇନ୍ ଦେଶରୁ ଅନ୍ୟାନ୍ୟ ଗୋଷ୍ଠୀମାନଙ୍କୁ ବିତାଡ଼ିତ କରି ତାହାଙ୍କର ମନୋନୀତ ଜାତି ଇସ୍ରାଏଲ୍କୁ ରୋପଣ କଲେ। ଇସ୍ରାଏଲ୍ ଈଶ୍ୱରଙ୍କର ଉପାସନା କରିବା ନିମନ୍ତେ ସେଠାରେ ଏକ ମନ୍ଦିର ମଧ୍ୟ ନିର୍ମାଣ କଲେ। ମାତ୍ର ସେମାନେ ସେହି ଅନ୍ୟ ଗୋଷ୍ଠୀୟ ଲୋକମାନଙ୍କ ଭଳି ଈଶ୍ୱରଙ୍କଠାରୁ ବିମୁଖ ହେବାରୁ ଈଶ୍ୱର ସେମାନଙ୍କୁ ମଧ୍ୟ ସେହି ଦେଶରୁ ବିତାଡ଼ିତ କଲେ ଓ ମନ୍ଦିର ମଧ୍ୟ ଧ୍ୱଂସପ୍ରାପ୍ତ ହେଲା। ଇସ୍ରାଏଲ୍ ଜାତି ଅନ୍ୟ ଲୋକମାନଙ୍କ ଅପେକ୍ଷା ଅଧିକ କ୍ଲେଶ ଭୋଗ କଲେ, କାରଣ ସେମାନେ ଈଶ୍ୱରଙ୍କ ଦୃଶ୍ୟ ଉପସ୍ଥିତି ମଧ୍ୟ ଦେଇ ଈଶ୍ୱରଙ୍କୁ ଜାଣିଥିବାରୁ ଓ ଈଶ୍ୱରଙ୍କ ଆଶୀର୍ବାଦ ସବୁର ଅଧିକାରୀ ହୋଇଥିବାରୁ ସେମାନେ ଈଶ୍ୱରଙ୍କ ନିକଟରେ ଅନ୍ୟମାନଙ୍କ ଅପେକ୍ଷା ଅଧିକ ଉତ୍ତରଦାୟୀ ଥିଲେ। ସେମାନେ ସେହି ଇସ୍ରାଏଲ୍ର ପାଳକଙ୍କୁ ଅଗ୍ରାହ୍ୟ କରିବାରୁ ଶତ୍ରୁ ହସ୍ତରେ ପରାଜିତ ହେଲେ ଓ ନିର୍ବାସିତ ହେଲେ। ତେବେ ଅଶି ପର୍ବର ଆଠ ପଦରେ ଏହିପରି ଲେଖା ଅଛି, ତୁମେ ମିଶ୍ରରୁ ଗୋଟିଏ ଦ୍ରାକ୍ଷଲତା ଆଣିଲ, ତୁମେ ଗୋଷ୍ଠୀମାନଙ୍କୁ ତଡ଼ିଦେଇ ତାହା ରୋପଣ କଲ, ତୁମେ ତାହା ସମ୍ମୁଖରେ ସ୍ଥାନ ପ୍ରସ୍ତୁତ କଲ, ତହିଁରେ ତାହା ବଦ୍ଧମୂଳ ହୋଇ ଦେଶଯାକ ବ୍ୟାପିଗଲା। ଇସ୍ରାଏଲ୍ର ଦାୟିତ୍ୱ ବିଜାତୀୟ ଗୋଷ୍ଠୀମାନଙ୍କ ଅପେକ୍ଷା ଅଧିକ ଥିଲା, ଯେହେତୁ ଈଶ୍ୱର ସେମାନଙ୍କ ନିମନ୍ତେ ଯେଉଁ ସୁଖ ସୁବିଧା ପ୍ରଦାନ କରିଥିଲେ ସେପରି ଅନ୍ୟ କୌଣସି ଗୋଷ୍ଠୀ ପ୍ରାପ୍ତ ହୋଇନଥିଲେ, ଯାହାକି ଈଶ୍ୱରଙ୍କର ଦୃଶ୍ୟ ଉପସ୍ଥିତି ଥିଲା। ଏହି ପଦଟି ଇସ୍ରାଏଲ୍ ବିଷୟରେ ପ୍ରକାଶ କରେ ଯେ କି ଏକ ଦ୍ରାକ୍ଷଲତା ଯାହାକୁ ଈଶ୍ୱର ମିଶ୍ର ଦେଶରୁ ଆଣି ପ୍ରତିଜ୍ଞାତ କିଣା ଦେଶରେ ରୋପଣ କରିଅଛନ୍ତି। ତେବେ ପ୍ରଶ୍ନ ଉଠେ, ତାହେଲେ ଈଶ୍ୱର କାହିଁକି ତାହା ପ୍ରତି ସେପରି ଘଟାଇଲେ? ତେବେ ଏହାର ଉତ୍ତର ଆମେ ପରବର୍ତ୍ତୀ କାର୍ଯ୍ୟକ୍ରମରେ ଅଧ୍ୟୟନ କରି ଆଲୋଚନା କରିବା ନିମନ୍ତେ ଯିବା ଓ ତହିଁରୁ ଆମମାନଙ୍କ ଜୀବନ ପାଇଁ ଶିକ୍ଷା ଗ୍ରହଣ କରିବା। କିନ୍ତୁ ମୋର କହିବାର କଥା ଯେ ଈଶ୍ୱର ଆଜି ମଧ୍ୟ ଆପଣଙ୍କୁ ମୋତେ ପ୍ରେମ କରନ୍ତି, ଆଉ ସେ ଆମମାନଙ୍କୁ ଉଦ୍ଧାର କରି ସେହି ଅନନ୍ତ ଜୀବନର ଅଧିକାରୀ କରାଇବା ପାଇଁ ଚାହାନ୍ତି। ତେଣୁ ଆସୁ ସେହି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ପ୍ରତି ଦୃଷ୍ଟି କରି ତାହାଙ୍କୁ ଉଦ୍ଧାରକର୍ତ୍ତା ରୂପେ ହୃଦୟରେ ଗ୍ରହଣ କରି ତାହାଙ୍କର ନିକଟବର୍ତ୍ତୀ ହେଉ, ତାହେଲେ ସେ ଆମମାନଙ୍କୁ ଉଦ୍ଧାର କରି ଈଶ୍ୱରଙ୍କର ସନ୍ତାନତ୍ୱର ଅଧିକାରୀ କରାଇବେ। ପ୍ରଭୁ ପ୍ରତ୍ୟେକଙ୍କୁ ଏହି ସଂକ୍ଷିପ୍ତ ଆଲୋଚନା ମଧ୍ୟ ଦେଇ ଆଶୀର୍ବାଦ କରନ୍ତୁ।
ପ୍ରିୟ ଶ୍ରୋତା, ଆମର କାର୍ଯ୍ୟକ୍ରମ ନିୟମିତ ଶୁଣୁଥିବାରୁ ଅଶେଷ ଧନ୍ୟବାଦ। ଆପଣ ଏହି କାର୍ଯ୍ୟକ୍ରମ ଶୁଣିବା ଦ୍ୱାରା ଆତ୍ମିକ ଜୀବନରେ ଉପକୃତ ହୋଇପାରିଥିବେ ବୋଲି ଆମର ବିଶ୍ୱାସ। ପ୍ରଭୁ ଯୀଶୁଙ୍କ ବିଷୟରେ ଅଧିକ ଜାଣିବାର ଆଗ୍ରହ ଥିଲେ ଅଥବା ଉପାଦେୟ ପୁସ୍ତକର ଆବଶ୍ୟକ ଥିଲେ ଆମ ସହ ଯୋଗାଯୋଗ କରନ୍ତୁ। ଆମର ଠିକଣା ପଥ ପ୍ରଦର୍ଶିକା, ଟ୍ରାନ୍ସ ୱାର୍ଲଡ ରେଡିଓ ଇଣ୍ଡିଆ, ପୋଷ୍ଟ ବକ୍ସ ନମ୍ବର 33, ଭୁବନେଶ୍ୱର 751001।
ମୋବାଇଲ ନମ୍ବର 9777221415।
ଠିକଣାଟି ଆଉଥରେ ଶୁଣନ୍ତୁ, ପଥ ପ୍ରଦର୍ଶିକା, ଟ୍ରାନ୍ସ ୱାର୍ଲଡ ରେଡିଓ ଇଣ୍ଡିଆ, ପୋଷ୍ଟ ବକ୍ସ ନମ୍ବର 33, ଭୁବନେଶ୍ୱର 751001।
ମୋବାଇଲ ନମ୍ବର 9777221415।
ଆମର ଇମେଲ ଆଡ୍ରେସଟି ଲେଖି ରଖନ୍ତୁ, odia.ttb@radio882.com। ତେବେ ଆଜି ପାଇଁ ବିଦାୟ ଦିଅନ୍ତୁ, ନମସ୍କାର।
ସେ